ତମ ପାଇଁ ସାଇତି ରଖିଥିଲି ପ୍ରୀତିର ଥାକ ଥାକ ଅଶୁଣା ଗଜଲ। ଏବେ କାଳେ ସମସ୍ତେ କହନ୍ତି ମୁଁ ଏକ ଅବ୍ୟକ୍ତ ଅକ୍ଷର ଡହ ଡହ ଜଳୁଥିବା କୋହଳା ନିଆଁଝୁଲ। କେତେ ଆଉ ବୋହି ଚାଲିଥିବି, କେତେ ଆଉ ବୋହି ଚାଲିଥିବି ପ୍ରତାରଣାର ଅବୁଝା ସ୍ୱାକ୍ଷର। ତମ ପାଇଁ ମୋ ଦୁଆର ସବୁଦିନ ପାଇଁ ବନ୍ଦ ହେବା ନାଁ ତ ନେଇସାରିଛି। ଏବେଠୁ ଭୁଲିବାର ପର୍ବକୁ ସାଉଁଟିବା ଆରମ୍ଭ କରିଛି। ନିଶିପ୍ରଭା ପାଣିଙ୍କ କଣ୍ଠରେ ଆସନ୍ତୁ ଶୁଣିବା।
চিনি চড়ি